ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ଡିଏ ମେଣ୍ଟ ନେତା ନରେନ୍ଦ୍ର ମୋଦି। ଶ୍ରୀ ମୋଦିଙ୍କ ସହ 30 ଜଣ କ୍ୟାବିନେଟ୍ ପାହ୍ୟା, 5 ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଏବଂ 36 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ନେଲେ ଶପଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଶାନ୍ତି, ପ୍ରଗତି ଓ ସମୃଦ୍ଧି ପାଇଁ ଜାରି ରଖିବ କାର୍ଯ୍ୟ। ସିକିମ୍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଏସ୍କେଏମ୍ ନେତା ପ୍ରେମ୍ ସିଂ ତମାଙ୍ଗ। ଜାମ୍ମୁ କାଶ୍ମୀର ଏକ ଯାତ୍ରୀବାହୀ ବସ୍ ଘାଟିରୁ ଖସିପଡ଼ିବାରୁ 9 ଜଣଙ୍କର ମୃତ୍ୟୁ। ଏବଂ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ଭାରତ ପାକିସ୍ତାନ ବିପକ୍ଷରେ 6 ରନ୍ରେ ବିଜୟୀ। କ୍ରମାଗତ ତୃତୀୟ ଥର ପାଇଁ ଏନ୍ଡିଏ ମେଣ୍ଟର ବରିଷ୍ଠ ନେତା ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀ ମୋଦିଙ୍କ ସମେତ ନୂତନ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୂତନ ମନ୍ତ୍ରୀଙ୍କ ମଧ୍ୟରେ 30 ଜଣ କ୍ୟାବିନେଟ୍ ପାହ୍ୟା, 5 ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ଏବଂ 36 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କ୍ୟାବିନେଟ୍ ସଦସ୍ୟଙ୍କ ମଧ୍ୟରେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ, ଜେପି ନଡ୍ଡା, ଡକ୍ଟର ଏସ୍ ଜୟଶଙ୍କର, ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ନିର୍ମଳା ସୀତାରମଣ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ, ପ୍ରହ୍ଲାଦ ଯୋଶୀ, ଶିବରାଜ ସିଂ ଚୌହାନ, ମନୋହରଲାଲ ଖଟ୍ଟର, ସର୍ବାନନ୍ଦ ସୋନୱାଲ, ଭୂପେନ୍ଦ୍ର ଯାଦବ, ଅର୍ଣ୍ଣପୂର୍ଣ୍ଣା ଦେବୀ, ହରଦୀପ ସିଂ ପୁରୀ, ଡାକ୍ତର ମନସୁଖଲାଲ ମାଣ୍ଡବ୍ୟ, ଜି କିଷାନ ରେଡ୍ଡି, ଗଜେନ୍ଦ୍ର ସିଂ ଶେଖାଓ୍ୱତ, ସିଆର୍ ପାଟିଲ, ଡାକ୍ତର ବୀରେନ୍ଦ୍ର କୁମାର ପ୍ରମୁଖ ରହିଛନ୍ତି। ଏହାବ୍ୟତୀତ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି କୁମାରସ୍ୱାମୀ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହାମ୍ ପାର୍ଟିର ଜିତନ ରାମ ମାନ୍ଝୀ, ଜେଡିୟୁର ରାଜୀବ ରଞ୍ଜନ ସିଂ, ଟିଡିପିର ରାମମୋହନ ନାଇଡୁ ଏବଂ ଏଲ୍ଜେପି ରାମବିଳାସ ମୁଖ୍ୟ ଚିରାଗ ପାଶ୍ୱାନ ମଧ୍ୟ କ୍ୟାବିନେଟ୍ ସଦସ୍ୟ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଭାବେ ବିଜେପିର ରାଓ ଇନ୍ଦ୍ରଜିତ୍ ସିଂ, ଡକ୍ଟର ଜିତେନ୍ଦ୍ର ସିଂ, ଅର୍ଜୁନ ରାମ ମେଘୱାଲ, ଶିବସେନାର ପ୍ରତାପ ରାଓ ଯାଦବ, ଆର୍ଏଲ୍ଡିର ମୁଖ୍ୟ ଜୟନ୍ତ ଚୌଧୁରୀ ପ୍ରମୁଖ ଶପଥ ନେଇଛନ୍ତି। ଏହାବ୍ୟତୀତ ଏନ୍ଡିଏ ମେଣ୍ଟର 36 ଜଣ ସାଂସଦ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଆଫିଫ୍, ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ପ୍ରଚଣ୍ଡ, ମାଳଦ୍ୱୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁ, ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ଆଜି ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟ୍ର ପ୍ରଥମ ବୈଠକ ବସିବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ତୃତୀୟ ପାଳିରେ ଭାରତ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ କାର୍ଯ୍ୟ ଜାରି ରଖିବ। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ପାଇଁ ସେ ଏହି ଅବସରରେ ଆହ୍ୱାନ ଦେଇଛନ୍ତି। ଶପଥ ଗ୍ରହଣ ସମାରୋହ ପରେ ଶ୍ରୀ ମୋଦି ଗତ ରାତିରେ ରାଷ୍ଟ୍ରପତି ଭବନରେ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟଙ୍କୁ ଭେଟିଥିଲେ। ଏହି ଅବସରରେ ସେମାନଙ୍କୁ ଧନ୍ୟବାଦ ଜଣାଇ ପ୍ରଧାନମନ୍ତ୍ରୀ ପଡ଼ୋଶୀ ପ୍ରଥମ ନୀତି ଏବଂ ସାଗର ଭିଜନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଶପଥ ଗ୍ରହଣ ସମାରୋହରେ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟଙ୍କ ଅଂଶଗ୍ରହଣ ସେହି ରାଷ୍ଟ୍ରଗୁଡ଼ିକ ସହ ଭାରତର ବନ୍ଧୁତ୍ୱ ଏବଂ ସହଯୋଗକୁ ପ୍ରତିପାଦିତ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ଆୟୋଜିତ ଭୋଜିସଭାରେ ଏହି ପଡ଼ୋଶୀ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରମୁଖ୍ୟମାନଙ୍କୁ ଭୋଜିସଭାରେ ସ୍ୱାଗତ କରି ରାଷ୍ଟ୍ରପତି କହିଥିଲେ, ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟା ଦେଶର ନାଗରିକଙ୍କ ପାଇଁ କେବଳ ଗର୍ବର ମୁହୂର୍ତ୍ତ ନୁହେଁ, ବରଂ ସାରା ବିଶ୍ୱର କୋଟି କୋଟି ଜନତାଙ୍କ ପାଇଁ ଏହା ପ୍ରେରଣା ପାଲଟିଛି। କ୍ରମାଗତ ତୃତୀୟ ଥର ଲାଗି ଶପଥ ଗ୍ରହଣ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିଳ୍ପ ସଂଗଠନ ଫିକି ଏବଂ ଆସୋଚମ୍ ଅଭିନନ୍ଦନ ଜଣାଇଛନ୍ତି। ଫିକି ସଭାପତି ଡକ୍ଟର ଅନିଶ ଶାହା କହିଛନ୍ତି, କେନ୍ଦ୍ରରେ ସ୍ଥିର ସରକାର ଦେଶର ଅର୍ଥନୈତିକ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ। ପ୍ରଗତିଶୀଳ ନୀତି ଏବଂ ପଦକ୍ଷେପଗୁଡ଼ିକ ପାଇଁ ଫିକି ସର୍ବଦା ଆଗ୍ରହ ପ୍ରକାଶ କରିଆସିଛି। ଅର୍ଥନୈତିକ ଓ ସାମାଜିକ ବିକାଶକୁ ବିକଶିତ ଭାରତ କାର୍ଯ୍ୟକ୍ରମ ପ୍ରୋହାହନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଆସୋଚମ୍ ସଭାପତି ସଞ୍ଜୟ ନାୟର କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦାୟିତ୍ୱ ଗ୍ରହଣ କରିଥିବାରୁ ଭାରତକୁ ବିଶ୍ୱର ତୃତୀୟ ଅର୍ଥନୀତିରେ ପରିଣତ କରିବାର ସଂକଳ୍ପକୁ ପୁନର୍ଜୀବିତ କରିଛି। ଶିଳ୍ପ, ବାଣିଜ୍ୟ ଏବଂ ଆର୍ଥିକ ବଜାର ପୁନଃ ସକ୍ରିୟ ହୋଇଛି ବୋଲି ସେ କହିଛନ୍ତି। ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ଏସ୍କେଏମ୍ ନେତା ପ୍ରେମ୍ ସିଂ ତମାଙ୍ଗ ଆଜି ସିକିମ୍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗ୍ୟାଙ୍ଗଟକ୍ର ପାଲଜୋର୍ ଷ୍ଟାଡିୟମ୍ରେ ଆଜି ଅପରାହ୍ନ 4:00 ଆୟୋଜିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଶ୍ରୀ ତମାଙ୍ଗ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶ୍ରୀ ତମାଙ୍ଗ ଦ୍ୱିତୀୟ ଥର ପାଇଁ ସିକ୍କିମ୍ର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ବିଧାନସଭାର 32 ଆସନରୁ 31 ବିଜୟ ଲାଭ କରି ସିକ୍କିମ୍ କ୍ରାନ୍ତିକାରୀ ମୋର୍ଚ୍ଚା ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଅନ୍ୟ ଆସନଟିରେ ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟ ଏସ୍ଡିଏଫ୍ ବିଜୟ ଲାଭ କରିଛି। ଓଡ଼ିଶାରେ ବିଜେପି ବିଧାୟକ ଦଳ ନେତା ଚୟନ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଦଳ ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଦଳର ସଂସଦୀୟ ବୋର୍ଡ ଏହି ଦୁଇ ନେତାଙ୍କୁ ମନୋନୀତ କରିଛି। ଓଡ଼ିଶାରେ ଆସନ୍ତା 12 ବୁଧବାର ଦିନ ନୂଆ ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଆସନ୍ତାକାଲି ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଜାମ୍ମୁ କାଶ୍ମୀରର ରିଆସି ଜିଲ୍ଲାର ତେରିୟତ୍ ଗାଁ ନିକଟରେ ଗତ ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍ ଘାଟିରୁ ଖସିପଡ଼ିବାରୁ 9 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 33 ଜଣ ଆହତ ହୋଇଛନ୍ତି। ବସ୍ଟି ଶିବଖୁରୀ ଗୁମ୍ଫା ନିକଟରୁ କଟ୍ରା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ରିଆସି ପୁଲିସ୍ ଅଧିକାରୀ ମୋହିତା ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ତେରିୟତ୍ ଗାଁ ନିକଟରେ ଡ୍ରାଇଭର ଉପରକୁ ଗୁଳିମାଡ଼ ହେବାରୁ ନିୟନ୍ତ୍ରଣ ହରାଇ ବସ୍ଟି ଘାଟିରୁ ଖସିପଡ଼ିଥିଲା। କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଏହି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। କେରଳ ବିଧାନସଭାର 1ଦଶ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। 28 ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଅଧିବେଶନରେ ଚଳିତ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ଅନୁଦାନ ସଂକ୍ରାନ୍ତ ବିସ୍ତୃତ ଆଲୋଚନା ହେବ। ଏହି ଅଧିବେଶନ କାଳରେ ସରକାରୀ ବଜେଟ୍ ଅନୁଦାନ ସଂକ୍ରାନ୍ତ ଆଲୋଚନା ପାଇଁ 8 ଦିନ ରହିଥିବା ବେଳେ ବେସରକାରୀ ଅନୁଦାନ ସଂକ୍ରାନ୍ତ ଆଲୋଚନା ପାଇଁ 5 ଦିନ ରହିଛି। ଏହି ଅଧିବେଶନ ଜୁଲାଇ 25 ଶେଷ ହେବ। ଚଳିତ ଅଧିବେଶନରେ କେରଳ ପଞ୍ଚାୟତିରାଜ ସଂଶୋଧନ ବିଧେୟକ ଏବଂ କେରଳ ମ୍ୟୁନିସିପାଲିଟି ସଂଶୋଧନ ବିଧେୟକ ଉପସ୍ଥାପନ କରାଯିବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଆଜି ପୂର୍ବାହ୍ନରେ ଦିଲ୍ଲୀ ଜଳମନ୍ତ୍ରୀ ଆତିଶୀଙ୍କ ସହ ଏକ ବୈଠକରେ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ରାଜଭବନ ପକ୍ଷରୁ ଦିଲ୍ଲୀ ଉପରାଜ୍ୟପାଳ ଅଧିକାରୀମାନଙ୍କୁ ଦିଲ୍ଲୀକୁ ହିମାଚଳ ପ୍ରଦେଶ ଏବଂ ହରିଆଣାରୁ ଜଳଯୋଗାଣର ପ୍ରକୃତ ସ୍ଥିତି ବିଷୟରେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିବାର ସୂଚନା ଦିଆଯାଇଛି। ସେ ମଧ୍ୟ ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ ଜାତୀୟ ରାଜଧାନୀ ଅଞ୍ଚଳରେ ଜଳ ଅପଚୟ ରୋକିବା ଏବଂ ଜଳ ବିଶୋଧନର ସ୍ଥିତି ଦିଗରେ ନିଆଯାଇଥିବା ପଦକ୍ଷେପର ଅନୁଧ୍ୟାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଆତିଶି ଜାତୀୟ ରାଜଧାନୀ ଅଞ୍ଚଳରେ ଜଳସଙ୍କଟ ଉପରେ ଆଲୋଚନା ପାଇଁ ଏକ ଜରୁରୀ ବୈଠକ ନିମନ୍ତେ ଉପରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ଭାରତ ପାକିସ୍ତାନକୁ 6 ରନ୍ରେ ପରାସ୍ତ କରିଛି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଓଭରରେ 8 ରନ୍ ସଂଗ୍ରହ କରିଥିବାବେଳେ ବର୍ଷା ଯୋଗୁଁ ଖେଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଭାରତ 19 ଓଭରରେ ସମସ୍ତ ୱିକେଟ୍ ହରାଇ 119 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ରିଷଭ ପନ୍ଥ 31 ବଲ୍ରୁ 42 ରନ୍ ଏବଂ ଅକ୍ଷର ପଟେଲ 18 ବଲ୍ରୁ 20 ରନ୍ ସଂଗ୍ରହ କରିଥିଲେ। 120 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ 20 ଓଭରରେ 7 ୱିକେଟ୍ ବିନିମୟରେ 113 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ବୁମ୍ରା 4 ଓଭରରେ ମାତ୍ର 14 ରନ୍ ବିନିମୟରେ 3 ୱିକେଟ୍ ଅକ୍ତିଆର କରିଥିଲେ। ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା 2 ଅକ୍ଷର ପଟେଲ ଏବଂ ଅର୍ଶଦୀପ ସିଂ 1 ଲେଖାଏଁ ୱିକେଟ୍ ହାସଲ କରିଥିଲେ। ସ୍ୱେନ୍ର କାର୍ଲୋସ୍ ଆଲକାରାଜ ଗାର୍ଫିଆ ପୁରୁଷ ସିଙ୍ଗଲ୍ସ ବର୍ଗରେ ଫ୍ରେଞ୍ଚ ଓପନ୍ ଟାଇଟଲ୍ ହାସଲ କରିଛନ୍ତି। ଫାଇନାଲ୍ ମ୍ୟାଚ୍ରେ ଜର୍ମାନୀର ଆଲେକ୍ଜାଣ୍ଡାର ଜେଭରେଫ୍ଙ୍କୁ 6-3 2-6 5-7 6-1 ଏବଂ 6-2 ସେଟ୍ରେ ସେ ପରାସ୍ତ କରିଛନ୍ତି। କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଏନ୍ଡିଏ ମେଣ୍ଟ ନେତା ନରେନ୍ଦ୍ର ମୋଦି। ଶ୍ରୀ ମୋଦିଙ୍କ ସହ 30 ଜଣ କ୍ୟାବିନେଟ୍ ପାହ୍ୟା, 5 ଜଣ ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଏବଂ 36 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ନେଲେ ଶପଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଶାନ୍ତି, ପ୍ରଗତି ଏବଂ ସମୃଦ୍ଧି ପାଇଁ ଜାରି ରଖିବ କାର୍ଯ୍ୟ। ସିକ୍କିମ୍ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଏସ୍କେଏମ୍ ନେତା ପ୍ରେମ୍ ସିଂ ତମାଙ୍ଗ। ଜାମ୍ମୁ କାଶ୍ମୀର ଏକ ଯାତ୍ରୀବାହୀ ବସ୍ ଘାଟିରୁ ଖସିପଡ଼ିବାରୁ 9 ଜଣଙ୍କର ମୃତ୍ୟୁ ଏବଂ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ଭାରତ ପାକିସ୍ତାନ ବିପକ୍ଷରେ 6 ରନ୍ରେ ବିଜୟୀ।